ଆଶାରାଣୀ, ଏକୁ କଣ ପ୍ରେମ କୁହାଯିବନି?
କାହାକୁ?
ଏଇ ନଈକୂଳରେ ଚିରିଚିରି ପବନ ସାଥିରେ ଦୋହଲୁଥିବ ପାଣି ଆଉ ନଈକୂଳର ସୁନୁସୁମିଆ ଶାଗ, ଏକାଟିଏ ବି ଛାଟିବାକୁ ମନ କହିବନି ନଈକୁ, କାଳେ ବିଗିଡ଼ିଯିବ ନଈର ପାଣିପାଗ। ପାଣିରେ ଜଳ ଜଳ ହୋଇ ଦିଶୁଥିବ ତାରଟି ପାଦ, ପାଉଁଜିର ଋଣୁଝୁଣୁ ଶବ୍ଦରେ ମାଛମାନେ ବି ବିଭୋର ହେଉଥିବେ, ଆକାଶରେ ଡେନା ଝାଡ଼ି ଝାଡ଼ି ନୀଳକୁ ଫେରୁଥିବେ ଗେଣ୍ଡାଳିଆ, କଙ୍କିଟିଏ ବି ଗୀତ ଗାଇ ଗାଇ ବେଣା ଆଉ ହେଁସୁଆତି ଉପରେ ଓଠ ଘୁଷୁଥିବ। ତୁମ କଳାମିଘି ବେଣୀକୁ ଧରି ବସିଥିବି ମୁଁ, ଧୀରେ ଧୀରେ ସୂରୁଜ ଡୁବି ଯାଉଥିବେ ପଶ୍ଚିମରେ। ତାପରେ ଆଉ କଣ? କାଲି ରାତିରେ ଏତକ ହିଁ ସ୍ୱପ୍ନ ଦେଖିଥିଲି।
ଆରେ ଛାଡ଼ିଦେଲ ଯେ କଥା, ଶିଆଳଟିଏ ଭୁକିବାରୁ ତୁମେ ତାକୁ ଟେକାଟିଏ ଛାଡ଼ିଥିଲ ବୋଲି।
ଆରେ ହଁ ତ, ଏ କଥା ତୁମେ କେମିତି ଜାଣିଲ?
ମୁଁ କେମିତି ଜାଣିଲି ବୁଦ୍ଧ କୋଡ଼ିକାର, ତୁମ ସ୍ୱପ୍ନରେ ପୁରା ମୁଁ ଥିଲି।